ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। କେନ୍ଦ୍ର ସରକାରଙ୍କ ତରଫୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ଲାଗି ଆର୍ଥିକ ସାହସ ଦେବାର୍କେ ମୂଲ ହେଲା ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା। ଇ ବାବଦ ପ୍ରସ୍ତାବକେ ମିଳିଲା କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ରାଇଜେ ଖୁବ୍ ଜଲ୍ଦି ମୂଲ ହେବା ମୁଖ୍ୟମନ୍ତ୍ରୀ କାମଧେନୁ ଆର୍ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା, କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରକଳ୍ପର କାମ 2027 ତକ ସରବା। ରାଜ୍ୟର ସହର ଭିତରେ ଚାଲୁଥିବାର ମୋ ବସ୍ 40 କିଲୋମିଟରନୁ ଅତ୍କା ସ୍ପିଡ୍ ଥି ନାଇଁ ଚାଲେ, କହିଲେ ନଗର ଉନ୍ନୟନ ମନ୍ତ୍ରୀ। ଆଉ ଆଇବା ମାସର 15 ତାରିଖ ଦିନ ହେବାର ଓଡ଼ିଶା ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା। ଏଥର ପୁରା ଖବର। କେନ୍ଦ୍ର ସରକାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷାତି ଆର୍ଥିକ ସାହାଯ୍ୟ କରିବାର ଲାଗି ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା ମୂଲ କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାତି ଆଜି ହୋଇଥିବାର କ୍ୟାବିନେଟ୍ ବୈଠକଟି ଇ ବାବଦ ପ୍ରସ୍ତାବକେ ମଞ୍ଜୁରୀ ମିଳିଛେ। ଇ ବାବଦେ ଅତ୍କା ସୂଚନା ଦେଇକରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ ଯେ ଇ ଯୋଜନା ଅଧୀନତି ଉଚ୍ଚଶିକ୍ଷା ଲାଗି ବିନା ବନ୍ଧକ ଆଉ ଗ୍ୟାରେଣ୍ଟି ଥି ଛାତ୍ରଛାତ୍ରୀମାନେ ଋଣ ପାଇପାରିବେ। 7,50,000 ଟଙ୍କା ତକ ଋଣ ଉପରେ ସରକାର ବ୍ୟାଙ୍କମାନଙ୍କ ଲାଗି 75% ଗ୍ୟାରେଣ୍ଟି ଦେବେ। ଦେଶର 860 ମାନ୍ୟତାପ୍ରାପ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କେ ପଢ଼ବାର ଲାଗି ଏହି ଋଣ ଦିଆଯିବା। ଏଥି ଫି ବଛର 22 ଲକ୍ଷରୁ ଅତ୍କା ଛାତ୍ରଛାତ୍ରୀ ଲାଭ ପାଇବେ। ଏହି ଯୋଜନା ଲାଗି ସରକାର 3,600 କୋଟି ଟଙ୍କା ଖର୍ଚ୍ଚ କରିବେ। ଟଙ୍କା ଲାଗି ଯେନ୍ତା କେନ୍ସି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାନୁ ବଞ୍ଚିତ ନାଇଁ ହେବେ, ସେଥିଲାଗି ଏ ଯୋଜନା କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍। ଏ ଯୋଜନା ଅଧୀନତି ଋଣ ପାଇବାର ଲାଗି ଛାତ୍ରଛାତ୍ରୀମାନେ ପିଏମ୍ ବିଦ୍ୟାଲକ୍ଷ୍ମୀ ପୋର୍ଟାଲକେ ଯାଇକରି ଆବେଦନ କରିପାରିବେ। ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଛାତ୍ରଛାତ୍ରୀମାନଙ୍କର ଉଚ୍ଚଶିକ୍ଷା ସପନକେ ପୂରା କରବାର ଆଉ ପାଠ ପଢ଼ବାର ଲାଗି ଦେଖାଦେଉଥିବାର ଆର୍ଥିକ ସଙ୍କଟକେ ଦୂର କରବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ସାମାଜିକ ଗଣମାଧ୍ୟମଟି ପୋଷ୍ଟ କରିକରି ସେ କହିଛନ୍ ଯେ ବିନା ବନ୍ଧକ ଆର୍ ବିନା ଗ୍ୟାରେଣ୍ଟି ଥି ଦେବାର୍କେ ଥିବାର ଏ ଶିକ୍ଷା ଋଣ ମେଧାବୀ ଛାତ୍ରଛାତ୍ରୀମାନଙ୍କର ଉଚ୍ଚଶିକ୍ଷା ପାଇବାର୍ଥି ସାହାଯ୍ୟ କରବା। ସେ ଆହୁରି କହିଛନ୍ ଯେ ଏ ଯୋଜନା ଲାଗି କେନ୍ସି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ନେବାର୍କେ ଆର୍ଥିକ ସଙ୍କଟର ସମ୍ମୁଖୀନ ନାଇଁ ହୁଅନ୍। ରାଇଜେ ଦୁଗ୍ଧ ଉତ୍ପାଦନ ବଢ଼ାବାର୍କେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆଉ ପ୍ରାଣୀମଙ୍ଗଳ କାର୍ଯ୍ୟକ୍ରମ ଲାଗି ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଖୁବ୍ ଜଲ୍ଦି ମୂଲ ହେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଆଜି ହୋଇଥିବାର ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ ପ୍ରାଣୀ ଚିକିତ୍ସା ବୈଷୟିକ ସଂଘର 23ତମ ସାଧାରଣ ଅଧିବେଶନ ଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ରାଜ୍ୟର ଅତ୍କା ଚାଷୀ କ୍ଷୁଦ୍ର ମଧ୍ୟମ ଆର୍ ଭୂମିହୀନ ବର୍ଗର ଆନ୍ ଚାଷୀମାନଙ୍କ ରୋଜଗାର ବଢ଼ାବାର ଲାଗି ପଶୁପାଳନ ସବୁଠାରୁ ବଡ଼ ମାଧ୍ୟମ ଆଏ। ଚାଷ କାମ ସହିତ ଗାଈ ଛେଲି ମେଣ୍ଢା ଆର୍ ମାଛ ଚାଷ ବାଗିର କାମ ଥି ଚାଷୀମାନେ ଯୁଡ଼ି ରହିଲେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେ ଆହୁରି କହିଛନ୍ ଯେ ରାଜ୍ୟ ସରକାରଙ୍କ ତରଫୁ ପ୍ରାଣୀ ପାଳନ ଉଦ୍ୟୋଗ ସ୍ଥାପନା ଲାଗି ବହୁତଟେ ସାହାଯ୍ୟ ଆର୍ ରିହାତିର ବ୍ୟବସ୍ଥା କରାଯାଇଛି। ଏସବୁ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେଲେ ସାଧାରଣ ଲୋକ ଆର୍ ଯୁବବର୍ଗ ଚାଷ କାମ ଆଡ଼େ ଅତ୍କା ଆକର୍ଷିତ ହେବେ। ପ୍ରାଣୀ ସମ୍ପଦର ବିକାଶ ଲାଗି ଇ ବଛର ବଜେଟ୍ଥି 697 କୋଟି ଟଙ୍କାର ବ୍ୟୟ ଅଟକଲ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏ କାର୍ଯ୍ୟକ୍ରମଟି ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନୁ ଆସିଥିବା 4 ଜଣ ସଫଳ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରକଳ୍ପର କାମ 2027 ତକ ସରବା ବୋଲି ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରକଳ୍ପର କର୍ତ୍ତୃପକ୍ଷଙ୍କ ତରଫୁ ସୂଚନା ଦିଆଯାଇଛି। ଏ ମେଟ୍ରୋ ଟ୍ରେନ୍ 13 ମିଟର ଉପରେ ଚଳାଚଳ କରବା, ହେଲେ ରାଜମହଲ ଜୟଦେବ ବିହାର ଓଭରବ୍ରିଜ୍ ଆର୍ ବାରଙ୍ଗ ରେଲ୍ ଲାଇନ୍ ଉପରେ ଇତାର ଉଚ୍ଚା ଅତ୍କା ରହିବା। ମେଟ୍ରୋ ଟ୍ରେନ୍ ଫି 10 ମିନିଟ୍ ବ୍ୟବଧାନ୍ତି ଚଳାଚଳ କରବା। ଇ ବାବଦେ ମେଟ୍ରୋ ପ୍ରକଳ୍ପ କର୍ତ୍ତୃପକ୍ଷ ଅତ୍କା ସୂଚନା ଦେଇକରି କହିଛନ୍ ଯେ 3ଟା କୋଚ୍ ଥିବାର 13ଟା ମେଟ୍ରୋ ଟ୍ରେନ୍ ଘିନ୍ବାର ଯୋଜନା କରାଯାଇଛି। ଏଛେନ୍ ମେଟ୍ରୋ ପ୍ରକଳ୍ପ ଲାଗି ମାଟି ପରୀକ୍ଷା ଚାଲିଛେ ଆଉ ଭିନ୍ ଭିନ୍ ଜାଗାନ 50-60 ମିଟର ତଲୁ ମାଟି ନେଇକରି ନୂଆଦିଲ୍ଲୀ ଆର୍ କଟକ ଲାବୋରେଟୋରୀନ ମାଟି ପରୀକ୍ଷା କରାଯାଉଛେ। ପୃଥିର ପର୍ଯ୍ୟଟନ ମାନଚିତ୍ରଥି ଓଡ଼ିଶାର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଲଣ୍ଡନର ଏକ୍ସେଲ୍ ସେଣ୍ଟରନ ହୋଇଥିବା ୱାର୍ଲଡ ଟୁରିଜମ୍ ମାର୍କେଟ 2024 ଓଡ଼ିଶାର ପେଭିଲିୟନ୍କେ ଉଦ୍ଘାଟନ କରିକରି ଶ୍ରୀମତୀ ପରିଡ଼ା କହିଛନ୍ ଯେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ଆଉ ସମୃଦ୍ଧ ପରମ୍ପରା ସବୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କର୍ସି। ଓଡ଼ିଶା ପର୍ଯ୍ୟଟନର ବିକାଶ ଲାଗି ଶ୍ରୀମତୀ ପରିଡ଼ାଙ୍କ ନେତୃତ୍ୱଥି ଲଣ୍ଡନ ଗସ୍ତ କରିଥିବାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବ୍ରିଟେନ୍ର ପ୍ରମୁଖ ନିବେଶକ ଅଂଶୀଦାର ଆର୍ ଉଦ୍ୟୋଗୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। କାର୍ଯ୍ୟକ୍ରମଟି ବ୍ରିଟେନ୍ର ଭାରତୀୟ ହାଇ କମିଶନର ବିକ୍ରମ ଦୋରାଇ ସ୍ୱାମୀଙ୍କ ସହିତ ତେଲଙ୍ଗାନାର ପର୍ଯ୍ୟଟନ ମନ୍ତ୍ରୀ ଜୁପ୍ଲି କ୍ରିଷ୍ଣା ରାଓ ଆର୍ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ମହାନିର୍ଦ୍ଦେଶିକା ମୁଗ୍ଧା ସିହ୍ନା ଭିଲ୍ ଉପସ୍ଥିତ ଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ସହର ଭିତରେ ଚାଲୁଥିବାର ମୋ ବସ୍ 40 କିଲୋମିଟରନୁ ଅତକା ସ୍ପିଡ୍ ଥି ନାଇଁ ଚାଲେ ଆଉ ବାହାରକେ ଯାଉଥିବାର ବସ୍ର ସ୍ପିଡ୍ 50 କିଲୋମିଟର ହେବା ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ଇ ନିର୍ଦ୍ଦେଶକେ ଜଲ୍ଦୁ ଲାଗୁ କରାଯିବାର ଲାଗି କୁହାଯାଇଛେ। ଗଣମାଧ୍ୟମକେ ସେ କହିଛନ୍ ଯେ ଏତ୍କେ ନିୟମିତ ବ୍ୟବଧାନତି ବସ୍ମାନଙ୍କର ଯାଞ୍ଚ ଆଉ ଡ୍ରାଇଭରମାନଙ୍କର ଲାଇସେନ୍ସ ଚେକିଂ କରାଯିବା। ଯେନ୍ମାନେ ଲାଇସେନ୍ସ ଆଣିଥିବେ ସେମାନେ ଗାଡ଼ି ଚଲାବାରକେ ଅନୁମତି ପାଇବେ। ସେନ୍ତା ବସ୍ମାନଙ୍କର ସ୍ପିଡ୍ ମାପ୍ବାର ଲାଗି ସ୍ୱତନ୍ତ୍ର ଯନ୍ତ୍ର ଲାଗ୍ବା ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍। ଓଡ଼ିଶା ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଆଇବା 15 ତାରିଖ ଦିନ ହେବା। ଇ ବାବଦେ ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ତରଫୁ ଆଜି ବିଜ୍ଞପ୍ତି ବାହାରିଛେ। ପରୀକ୍ଷାର ପୂରା କାର୍ଯ୍ୟସୂଚୀ ଆଇବା ଦିନେ ଆୟୋଗର ୱେବ୍ସାଇଟ୍ଥି ବାହାରବା ବୋଲି କୁହାଯାଇଛେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫୁ ଭୁବନେଶ୍ୱର ଲୋକସେବା ଭବନ ଆଇବା 10 ଆର୍ 11 ତାରିଖ 2 ଦିନ ଆନ୍ତର୍ଜାତୀୟ ଶ୍ରୀ ଅନ୍ନ ଆଉ ପାରମ୍ପରିକ ହଜିଯାଉଥିବାର ଖାଦ୍ୟ ସମ୍ମିଳନୀର ଆୟୋଜନ କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍। ଭୁବନେଶ୍ୱରଠାରେ ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ସେ କହିଛନ୍ ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିବେ। ଏଥି ଓଡ଼ିଶାର ଶ୍ରୀ ଅନ୍ନ ଆର୍ ଐତିହ୍ୟ ଶୀର୍ଷକ ବିଷୟ ଉପରେ ଆଲୋଚନା କରାଯିବାର ସହିତ ଖାଦ୍ୟ ନିରାପତ୍ତା ଆର୍ ଚିରନ୍ତନ କୃଷି ପଦ୍ଧତି ଆଉ ହଜିଯାଉଥିବା ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକାକେ ତହକାଯିବା। ଏହି ସମ୍ମିଳନୀଥି ଶ୍ରୀ ଅନ୍ନ ଆଉ ଲୋପ ପାଇଯାଉଥିବା ଫସଲ ଇତାର ପ୍ରକ୍ରିୟାକରଣ ଆଉ ପ୍ରୋତ୍ସାହନ ଆଧାରିତ ଭିନ୍ ଭିନ୍ ବିଷୟବସ୍ତୁକେ ନେଇକରି 11ଟା ଅଧିବେଶନ ହେବା ବୋଲି ସେ କହିଛନ୍। ବଲାଙ୍ଗୀର ମ୍ୟୁନିସିପାଲିଟି ତରଫୁ ସହରର ମହାରାଣୀ ସାଗରନ ଜଳ ଉତ୍ସବ ପାଳନ କରାଯାଇଛେ। ପୌରାଧ୍ୟକ୍ଷ ଲିକା ସାହୁ ଏହି ଉତ୍ସବକେ ଉଦ୍ଘାଟନ କରିଥିଲେ। ଉତ୍ସବ 15 ଦିନ ତକ୍ ଚାଲ୍ବା। ଇନ ଜନେଇ ଦିଆଯାଇପାରେ ଯେ ବଲାଙ୍ଗୀର ମ୍ୟୁନିସିପାଲିଟି ତରଫୁ ନାଲାର ଦୂଷିତ ପାଣିକେ ନେଇକରି ଗାର୍ଡେନ୍ଥି ପାଣି ମଡ଼ାବାର ବାଗିର କାମ କରିଥିବାର ବେଳେ ଭିନ୍ ଭିନ୍ ଜାଗାନ ଜଳ ସଂରକ୍ଷଣ ଆର୍ ପଙ୍କ ଉଦ୍ଧାର କରିଥିବାନୁ ବଲାଙ୍ଗୀର ପୌର ପରିଷଦ ସର୍ବଭାରତୀୟ ସ୍ତରଥି ପୁରସ୍କୃତ ହୋଇଥିଲା। ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ର ଯାଦବ ବରଗଡ଼ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ଜିଲ୍ଲାସ୍ତରୀୟ ଅଧିକାରୀ ଆର୍ ଭିନ୍ ଭିନ୍ ବିଭାଗର କାମର ତଦାରଖ କରିଛନ୍। ଏ ଅବସରରେ ଖରିଫ୍ ଧାନ ଘିନା ଲାଗି ହୋଇଥିବାର ବୈଠକଥି ଯୋଗ ଦେଇକରି ଭିନ୍ ଭିନ୍ ବିଭାଗର ଅଧିକାରୀମାନଙ୍କର ସାଙ୍ଗେ ଆଲୋଚନା କରିକରି ସବୁ ନଥିପତ୍ରମାନଙ୍କର ସଠିକ୍ ରକ୍ଷଣାବେକ୍ଷଣ କରବାରକେ ନିର୍ଦ୍ଦେଶ ଦେଇଥିଲେ। ବୌଦ୍ଧ ଟାଉନ୍ହଲ୍ଠାରେ ବିଜେପିର ସଂଗଠନ ପର୍ବ ବାବଦେ ବୌଦ୍ଧ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜ ହୋଇଯାଇଛେ। ବିଜେପି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କର ସଭାପତିତ୍ୱ ହୋଇଥିବାର ଏହି କର୍ମଶାଳାଟି ଜିଲ୍ଲାର ସବୁ ବୁଥ୍ନ 12 ଜଣିଆ ସଦସ୍ୟ ସଦସ୍ୟା ନିର୍ବାଚନ ନେଇକରି ମାର୍ଗଦର୍ଶନ କରାଯାଇଛେ। ଏଥି ରାଜ୍ୟର ବିଜେପି ତରଫୁ ବିଧାୟକ ଇରାଶିଷ ଆଚାର୍ଯ୍ୟ, କଣ୍ଟାମାଲ ବିଧାୟକ କହ୍ନେଇଚରଣ ଡାଙ୍ଗ, ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗ ଦେଇକରି ସବୁ ବୁଥ୍ କମିଟି ନିର୍ବାଚନ କରିବାର ସହିତ ଅତକା ସଭ୍ୟ ସଂଗ୍ରହ ଉପରେ ମାର୍ଗଦର୍ଶନ କରିଥିଲେ। ସୋନପୁର ବୌଦ୍ଧ ରେଳ ଷ୍ଟେସନ ଭିତରେ ନୂଆକରି ତିଆରି ହୋଇଥିବା ରେଳ ଲାଇନ୍ଥି ଆଜି ସ୍ପିଡ୍ ଟ୍ରାଏଲ୍ ରନ୍ କରାଯାଇଛେ। ଇତାର ସହିତ ରେଳ ଲାଇନ୍ କାମର ଯାଞ୍ଚ କରାଯାଇଥିଲା। ଗଲାକାଲି କମିଶନ ଅଫ୍ ରେଲ୍ ସେଫ୍ଟି ଟ୍ରେନ୍ ସୋନପୁରନୁ ବାହାରିକରି ବୌଦ୍ଧ ଷ୍ଟେସନ ତକ୍ ପହଞ୍ଚିଥିଲା। ସେନ୍ତା ଆଜି ସିଆର୍ଏସ୍ ଟ୍ରେନ୍ ବୌଦ୍ଧ ସୋନପୁର ଭିତରେ ଚଳାଚଳ କରିଥିଲା। କାର୍ଯ୍ୟକ୍ରମଟି ଦକ୍ଷିଣ ପୂର୍ବାଞ୍ଚଳ ସର୍କଲ ରେଲ ସୁରକ୍ଷା ସମ୍ବଲପୁର ଡିଆର୍ଏମ୍ ମୁଖ୍ୟ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ରହିକରି କାମର ତଦାରଖ କରିଥିଲେ। ସମ୍ବଲପୁର ସଦର ରେଞ୍ଜ ବସିଆପଡ଼ା ସେକ୍ସନ କୁମେରବିଟ୍ ଅଧୀନତି ଥିବାର ପିପଲ ଖୁଲିଆ ପାଖେ ଗୋଟିଏ ଛୋଟ ଦନ୍ତା ହାତୀର ମଲାଦିହି ଉଦ୍ଧାର କରାଯାଇଛେ। ହାତୀଟା 2-3 ଦିନ ତଲୁ ମରିଥିବାର ସନ୍ଦେହ କରାଯାଉଛି। ହେଲେ ମୃତ୍ୟୁର କାରଣ ଏଛେନ୍ତକ ଜଣାନାଇପଡ଼ି। ଜଙ୍ଗଲ ବିଭାଗର କର୍ମଚାରୀମାନେ ଘଟଣା ଜାଗାକେ ଯାଇକରି ସ୍ଥିତିର ଅନୁଧ୍ୟାନ କରୁଛନ୍। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫୁ ଆଇବା 22 ତାରିଖ ଦିନ ସମ୍ବଲପୁର ଜିଲ୍ଲାନ ଧାନ ଘିନା ମୂଲ ହେବା। ଏଥିର୍ଲାଗି 49,855 ଜନ ଚାଷୀ ରେଜିଷ୍ଟ୍ରେସନ କରିଛନ୍। 128ଟା ମଣ୍ଡିନ ଇ ବଛର ଚାଷୀମାନଙ୍କରନୁ ଧାନ ଘିନାଯିବା ବୋଲି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର କହିଛନ୍। ସେ କହିଛନ୍ ଯେ ମଣ୍ଡିନ ଧାନର ଏଫ୍ଏକ୍ୟୁ ମାନ ନିର୍ଣ୍ଣୟ କରାଯିବା, ଟୋକନମାନଙ୍କ ଲାଗି କେନ୍ସି ଅସୁବିଧା ନାଇଁ ହୁଏ। ଚାଷୀମାନେ କେନ୍ ତାରିଖ ଥି ଧାନ ବିକିବେ ସେଟା ମେସେଜ ଜରିଆ ସେମାନଙ୍କୁ ଜଣେଇ ଦିଆଯିବା ବୋଲି ଜିଲ୍ଲାପାଳ ଶ୍ରୀ ବୁନ୍ଦର କହିଛନ୍। ସେ ମୁଖ୍ୟ ଖବର ଫେରଘାଏ। କେନ୍ଦ୍ର ସରକାରଙ୍କ ତରଫୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ଲାଗି ଆର୍ଥିକ ସାହାଯ୍ୟ ଦେବାରକେ ମୂଲ ହେଲା ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା। ରାଜ୍ୟ ଖୁବ୍ ଜଲ୍ଦି ମୂଲ ହେବା ମୁଖ୍ୟମନ୍ତ୍ରୀ କାମଧେନୁ ଆର୍ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ସହର ଭିତରେ ଚାଲୁଥିବା ମୋ ବସ୍ 40 କିଲୋମିଟରନୁ ଅତକା ସ୍ପିଡ୍ ଥି ନାଇଁ ଚାଲେ କହିଲେ ନଗର ଉନ୍ନୟନ ମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।